ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ 102 ସଂସଦୀୟ କ୍ଷେତ୍ରରେ ମତଦାନ ହେବ। ଭାରତର ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ପ୍ରଥମ ପର୍ଯ୍ୟାୟରେ 1625 ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର କାଏମ ରହିଛି। ଏଥିମଧ୍ୟରେ 1451 ଜଣ ପୁରୁଷ ଏବଂ 134 ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚଳିତ ମାସ 19 ତାରିଖରେ ଅନୁଷ୍ଠିତ ହେବ। ରାଜ୍ୟରେ ଲୋକସଭା ସହ ବିଧାନସଭା ଲାଗି ନିର୍ବାଚନ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ବ୍ୟୟ ପରିଚାଳନା ପ୍ରସ୍ତୁତି ସମୀକ୍ଷା କରାଯାଇଛି। ବିଭିନ୍ନ ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ଉପରେ କିଭଳି ନଜର ରଖାଯିବ ଓ ସେ ସମ୍ପର୍କିତ ଟିକିନିଖି ତଥ୍ୟ ସଂଗ୍ରହ କରାଯିବ, ସେ ନେଇ କେନ୍ଦ୍ରୀୟ ଖର୍ଚ୍ଚ ପର୍ଯ୍ୟବେକ୍ଷକ ହିମାଳିନୀ କାଶ୍ୟପଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମତୀ କାଶ୍ୟପ ଆୟକର, ପ୍ରବର୍ତ୍ତନ ବିଭାଗ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ସ୍ଥିରୀକୃତ ଖର୍ଚ୍ଚ ସୀମାକୁ ପାଳନ କରିବା ଲାଗି ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଗତକାଲି ଅନୁଗୁଳ ଜିଲ୍ଲା ଗସ୍ତ କରି ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ଜିଲ୍ଲାରେ ଶାନ୍ତିଶୃଙ୍ଖଳା, ନିରପେକ୍ଷ ଓ ଅବାଧ ନିର୍ବାଚନ ପରିଚାଳନା, ସୁରକ୍ଷା ବ୍ୟବସ୍ଥା ସହିତ ନୂତନ ଭୋଟରମାନେ କିପରି ଅଧିକ ସଂଖ୍ୟାରେ ମତଦାନ କରିପାରିବେ ସେ ବିଷୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆଲୋଚନା କରିଛନ୍ତି। ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ଗତକାଲି ଇଭିଏମ୍ ଓ ଭିଭିପାଟ୍ର ରାଣ୍ଡମାଇଜେସନ ପ୍ରକ୍ରିୟାର ଯାଞ୍ଚ କାର୍ଯ୍ୟ ଜିଲ୍ଲାପାଳ ଅବଦୁଲ ଏମ୍ ଅଖତରଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ କରାଯାଇଥିଲା। ସେହିଭଳି ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା 7 ବିଧାନସଭା ନିର୍ବାଚନ ମଣ୍ଡଳୀରେ ଇଭିଏମ୍ ରାଣ୍ଡମାଇଜେସନ କାର୍ଯ୍ୟ ଜିଲ୍ଲାପାଳ ଡକ୍ଟର ପରାଗ ଗଭାଲିଙ୍କ ତତ୍ତ୍ୱାବଧାନରେ ନିରୀକ୍ଷଣ କରାଯାଇଥିଲା। ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ନିଟ୍ର ଆବେଦନ ସମୟ 2 ବୃଦ୍ଧି କରାଯାଇଛି ବୋଲି ଜାତୀୟ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଇଚ୍ଛୁକ ଛାତ୍ରଛାତ୍ରୀମାନେ ଆଜି ଓ ଆସନ୍ତାକାଲି ଏନ୍ଟିଏ ୱେବ୍ସାଇଟ୍ରେ ଆବେଦନ କରିପାରିବେ। ସୂଚନାଯୋଗ୍ୟ, ଚଳିତ ବର୍ଷ ନିଟ୍ ପରୀକ୍ଷା ଲାଗି ଆବେଦନର ସମୟସୀମା ଗତମାସ 16 ତାରିଖ ଥିଲା। ଛାତ୍ରଛାତ୍ରୀଙ୍କ ଅନୁରୋଧକୁ ରକ୍ଷା କରି ନିଟ୍ ପକ୍ଷରୁ ଏହି ସୁଯୋଗ ଦିଆଯାଇଛି। ସର୍ବଭାରତୀୟ ସ୍ତରରେ ଚଳିତ ବର୍ଷ ନିଟ୍ ପରୀକ୍ଷା ପାଇଁ 23,81,822 ଜଣ ବିଦ୍ୟାର୍ଥୀ ଆବେଦନ କରିଛନ୍ତି। ରାଜ୍ୟ ସରକାର ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ବୀରବିକ୍ରମ ଯାଦବଙ୍କୁ ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଦାୟିତ୍ୱ ଦେଇଛନ୍ତି। ଶ୍ରୀ ଯାଦବ ବର୍ତ୍ତମାନ ପୂର୍ତ୍ତ ବିଭାଗ ସହ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଅଛନ୍ତି। ଏଥିସହିତ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହୋଇନଥିଲେ ମଧ୍ୟ ଏହି ଜାଗତିକ ଘଟଣାକୁ ଭାରତୀୟ ମହାକାଶ ବିଜ୍ଞାନ ପ୍ରତିଷ୍ଠାନ ଇସ୍ରୋ ଏବଂ ଆମେରିକାର ମହାକାଶ ବିଜ୍ଞାନ ପ୍ରତିଷ୍ଠାନ ନାସା ତଥ୍ୟ ସଂଗ୍ରହ କରିଥିଲେ। ସୂର୍ଯ୍ୟ ଅଭିଯାନରେ ବାହାରିଥିବା ଭାରତର ଆଦିତ୍ୟ L1ର ପୂର୍ଣ୍ଣ ସୂର୍ଯ୍ୟପରାଗ ସମୟରେ ସୂର୍ଯ୍ୟର ତାପମାତ୍ରା ଏବଂ ବିକିରଣରେ କ'ଣ କ'ଣ ପରିବର୍ତ୍ତନ ଘଟୁଛି ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ଅନ୍ୟପକ୍ଷରେ ସୂର୍ଯ୍ୟପରାଗ ସମୟରେ ପୃଥିବୀର ଉପରସ୍ତରରେ ଥିବା ବାୟୁମଣ୍ଡଳରେ କ'ଣ ପ୍ରଭାବ ରହୁଛି, ଜୀବଜଗତ ଉପରେ ସୂର୍ଯ୍ୟପରାଗର ପ୍ରଭାବ, ଯୋଗାଯୋଗ ବ୍ୟବସ୍ଥା ଉପରେ ପ୍ରଭାବ ସମ୍ପର୍କରେ ନାସା ପକ୍ଷରୁ ତଥ୍ୟ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି। ସୂର୍ଯ୍ୟପରାଗ ପାଇଁ ନାସା ପକ୍ଷରୁ 3 ରକେଟ୍ ମହାକାଶକୁ ପଠାଯାଇଥିଲା। ସୂଚନାଯୋଗ୍ୟ, ଭାରତୀୟ ସମୟ ଗତକାଲି ରାତି 9:12 ସୂର୍ଯ୍ୟପରାଗ ଆରମ୍ଭ ହୋଇ ମଧ୍ୟରାତ୍ରି 2:22 ଶେଷ ହୋଇଥିଲା। ତାମିଲନାଡୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କନେଷ୍ଟବଳ ପ୍ରମୋଦ କୁମାର ମାଝୀଙ୍କର ଗତ ରବିବାର ପରଲୋକ ହୋଇଯାଇଛି ବୋଲି ରାଜ୍ୟ ପୁଲିସ୍ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି। ସ୍ୱର୍ଗତ ମାଝୀ ବୌଦ୍ଧସ୍ଥିତ 5ମ ଆର୍ଆର୍ ବାଟାଲିୟନ୍ରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ। ଗତ 4 ତାରିଖ ଦିନ ତାମିଲନାଡୁର ତ୍ରିଚିଠାରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ନୂଆପଡ଼ା ଅଞ୍ଚଳର ପ୍ରମୋଦ କୁମାର ମାଝୀ 2009 ରାଜ୍ୟ ସଶସ୍ତ ପୁଲିସ୍ ବାହିନୀର 5ମ ବାଟାଲିୟନ୍ରେ କନେଷ୍ଟବଳ ଭାବେ ଯୋଗ ଦେଇଥିଲେ। ହକି ଇଣ୍ଡିଆ ପକ୍ଷରୁ ଜାତୀୟ ହକି କ୍ୟାମ୍ପ ପାଇଁ 33 ଜଣ ସମ୍ଭାବ୍ୟ ଖେଳାଳିଙ୍କ ତାଲିକାରେ ଓଡ଼ିଶାରୁ 3 ସାମିଲ ହୋଇଛନ୍ତି। ସେମାନେ ହେଲେ ଆଜମିନା କୁଜୁର, ମାଧୁରୀ କିଣ୍ଡୋ ଓ ଜ୍ୟୋତି ଛତ୍ରୀ। ଏହି ଖେଳାଳିମାନେ ଆସନ୍ତା ମାସ 16 ତାରିଖରୁ ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣରେ ଆୟୋଜିତ ତାଲିମ ଶିବିରରେ ଅଂଶଗ୍ରହଣ କରିବେ। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ବରଗଡ଼ରେ ଦିନ ତାପମାତ୍ରା 25 ସେଲ୍ସିୟସ୍ ଥିବାବେଳେ 17 ସହରର ସର୍ବୋଚ୍ଚ ତାପମାତ୍ରା 33 କମ୍ ଥିଲା। ଆସନ୍ତା ଶନିବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।